ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ ରାଣ୍ଡି ପୁଅ ଅନନ୍ତା। ସୁବଳା ମହାକୁଡ଼ ଓରଫ ସୁବଳ ସିଂର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା। ମହାକୁଡ଼ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ, ଘରକୁ ଆସେ ନାହିଁ। ଶୀତ ବର୍ଷା ଖରା ସବୁ ତା ପକ୍ଷରେ ସମାନ, ହେଲେ ବର୍ଷା ଦିନଟା ବଡ଼ ଆନନ୍ଦର ଦିନ। ଚରା ଢେର ମିଳେ, ମଇଁଷି ଗୁଡ଼ାକ ବଡ଼ ଦୁଧିଆଳି ହୁଅନ୍ତି। ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଞ୍ଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନଯାକ ମଇଁଷିଙ୍କ ପଛେ ପଛେ ଧାଇଁଥାଏ। କାହିଁ ଆଣ୍ଠୁଏ କାହିଁ ଅଣ୍ଟେ ପାଣି, ଦେହଯାକ କାଦୁଅ ଲଟପଟ, ଏଟା ତାର ଭାରି ଆନନ୍ଦ। ମହାକୁଡ଼ର ଆଉ ଦିନେ ଘର ଦରକାର ନାହିଁ, ରନ୍ଧା ବଢ଼ା ଲାଗି ବର୍ଷା ଦିନେ ଗୋଟେ ପଲା କେବଳ ଦରକାର। କେତେଟା ଡାଳ ପୋତି ତା ଉପରେ ବିଡ଼ା କେତେ ବେଣା ଘାସ ପକାଇ ଦେଇ ଗୋଟେ ପଲା ତିଆରି କରେ। ପଲାଟା ନିହାତି ନୁଆଣ, ବସି ବସି ଭିତରକୁ ଯାଏ, ବସି ବସି ଭାତ ରାନ୍ଧେ, ଠିଆ ହେଲେ ପଲା ମୁଣ୍ଡରେ ବାଜିବ। ପଲା ଚାରିପାଖ ବାଡ଼ ନାହିଁ, କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ନେଇଯାଏ ଦିଶିବ ନାହିଁ। ରାତିରେ ପଲା ଭିତରେ ଡେମ୍ଫେ ଉଞ୍ଚା କୋଠଉ ଯୋଡ଼ାକ ମୁଣ୍ଡ ତଳେ ଦେଇ ଟୋପରଟାରେ ମୁଣ୍ଡ ଢାଙ୍କି ଦିଏ, ମୁହଁଟାରେ ପାଣି ନ ପଡ଼ିଲେ ହେଲା। ତା ଚାରିପାଖେ ମଇଁଷି ପିଲାଗୁଡ଼ିଙ୍କୁ ଗୋଡ଼ରେ ଦୌଡ଼ି ଲଗାଇ ଖଟାଇ ପକାଏ। ବର୍ଷା ହେଲେ ମଇଁଷି ପିଲାର ମଇଳା ଓ ମୁତ ଧୋଇ ଆସି ପଲା ଭିତରେ ଲହଡ଼ି ଖେଳୁଥାଏ। ମହାକୁଡ଼ ତାରି ଉପରେ ଚେଙ୍ଗ ମାଛ ପରି ଲଟର ପଟର ହେଉଥାଏ। ମଇଁଷି ଗୁଡ଼ା ବସା ଚାରିପାଖେ ବଣ ଆଡ଼କୁ ମୁହଁ କରି ଶୋଇଥାନ୍ତି। ରାତି ତିନି ପହର ସାରିକି ମଇଁଷି ଗୁଡ଼ାକ ଉଠି ବଣକୁ ଚରିଯାଆନ୍ତି। ସେତେବେଳକୁ ମହାକୁଡ଼ ଜାଗ୍ରତ ଥାଏ, ଠେଙ୍ଗାଟି ତା ପାଖରେ ପଡ଼ିଥାଏ, କାରଣ ସେତିକି ବେଳେ ନେକଡ଼ିଆ ଆସି ବାଛୁରୀଟା ଘେନି ପଳାଇପାରେ। ବଣ ଭିତରେ ମଇଁଷି ଗୋଟାଏ ନାକସେ ଟିକା ଦେଲେ ବାଘ ଆସିଛି ବୋଲି ମହାକୁଡ଼ ଜାଣିପାରେ। ଆରେ ରେ ରେ କୁହାଟଟା ମାରିଦେଲେ ଜେଡ଼େ ବାଘ ହେଉ ପଛେ ଛାଡ଼ି ପଡ଼ାନ୍ତି। ବାଘ ଗୁଡ଼ାକ ମହାକୁଡ଼ ଡାକ ବାରିପାରନ୍ତି। ବଣରେ ଯେମିତି କୁକୁଡ଼ା ଗୁଡ଼ାକ କୁକୁ କରିବେ, ମଇଁଷି ପଲ ବସାକୁ ଲେଉଟି ଆସନ୍ତି। ସେତିକି ବେଳେ ମହାକୁଡ଼ ଦୁହାଳି ମଇଁଷି ଗୁଡ଼ାକୁ ଛନ୍ଦି ଦୁହିଁ ପକାଏ। ଦିନ ଘଡ଼ିକି ସରିକି ମହାକୁଡ଼ାଣୀ ଦେବକୀ କାଣ୍ଡିଆ କୁଣ୍ଡା ମିଶା ସେରେ ଚାଉଳର ଗୋଟେ ପୋଡ଼ ପିଠା, ପାଞ୍ଚ ସେରେ ଅକାଣ୍ଡିଆ ବଗଡ଼ା ଚାଉଳ ଆଉ ଧୂଆଁପତ୍ର ବିଡ଼େ ଧରି ଗୋଠରେ ହାଜର। ମହାକୁଡ଼ର ସେତିକି ମାତ୍ର ଦୈନିକ ଖାଦ୍ୟ। ସକାଳୁ ପିଠାଟି ଖାଇଦେଇ ସେରେ ନିରୁତା ମଇଁଷି ଦୁଧ ପିଇ ଦିଏ। ଦିନ ଦୁଇପହର ସରିକି ଅଢ଼େଇ ସେର ଚାଉଳ ଟିକେ ଫୁଟାଫୁଟି କରିଦିଅନ୍ତି। ବଣରୁ ଯଦି କିଛି କାଙ୍କଡ଼ ଡଙ୍କ ମଟକା ଫୁଟଗୁଡ଼ି ମିଳିଥାଏ ତାକୁ ସେଇ ଚାଉଳରେ ପକାଇ ଦିଅନ୍ତି। ତରକାରୀ ପାଇଁ ସୂଚନା ନଥାଏ, ବକତରେ ଅଢ଼େଇ ସେର ଚାଉଳ ଦୁଇ ସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ। ବୋଇଲା ମଇଁଷି ମଣେ ନୁହା ଚଣାଖିଆ, ଘୁଷୁରୀ ମଣେ ଧାଇ। ମହାକୁଡ଼ାଣୀ ଚାଉଳ ପିଠା ତେତିକି ଦେଇ ଘରର ଦୁଃଖ ସୁଖ ଗାଁର ହାଲଚାଲ ବନ୍ଧୁବାନ୍ଧବ ଖରା ଖବର କହି ନୀତି ଦୁଧ କଳସିଟି ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡ଼ି ଆସେ। ଗ୍ରୀଷ୍ମକାଳରେ ମହାକୁଡ଼କୁ କିଛି ହରବର ପଡ଼ିବାକୁ ହୁଏ, ବଣରେ ନାହିଁ ପାଣି, ଏଣେ ମଇଁଷି ଗୁଡ଼ାକ ଦୁଇ ପହର ଯାଏ ଜଳଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ଦିଶୁଥାଏ, କ'ଣ କରିବେ। ବଣରୁ ବାହାରି ପାଟକୂଳରେ ଆସି ପଡ଼ନ୍ତି, ସେଠାରେ ପାଣି ଆଉ ଚରାର ଅଭାବ ଥାଏ ନାହିଁ। ମହାକୁଡ଼େ ବଡ଼ ଗୋଟାଏ ତାଳପତ୍ର ଛତା ପାଟକୂଳରେ ପୋତି ଦେଇ ତାରି ଭିତରେ ରୋଷେଇବାସ କରନ୍ତି ଓ ରାତିରେ କଠଉ ଯୋଡ଼ାକ ମୁଣ୍ଡ ତଳେ ଦେଇ ତେଲଗୁଣି ପକ ପରି ମୋଡ଼ି ମାଡ଼ି ଶୁଅନ୍ତି। ଶୋଇବା ପାଖରେ ଦୁଇ ତିନି ଗାଦି ମଇଁଷି ଗୋବର ଘଷିରେ ଧୂଆଁ ଜଳୁଥାଏ। ତେବେ ସୁଦ୍ଧା ପାଟକୂଳରେ କାଳିଆ କାଳିଆ ଡେଙ୍ଗା ଗୋଡ଼ିଆ ବଡ଼ ବଡ଼ଟା ମାନେ ଏତେ ବଡ଼ ମଶା ଯେ ସମ୍ଭଳା ପଡ଼େ ନାହିଁ। ମହାକୁଡ଼ କ'ଣ କରିଥାନ୍ତି କି ପାଟ ଭିତରୁ ହାଣ୍ଡିଏ ପଙ୍କ ଆଣି ଗୋଡ଼ ଆଙ୍ଗୁଠି ଠାରୁ ଅଣ୍ଟା ଯାଏ ଲେପି ଦେଇ ଯାହା ଗିଆଳୁ ଭାଇ ମଶା କହି ଶୋଇପଡ଼େ। ପିଠି ହାତ ପୋଡ଼ି ଉଠିଲେ ଚାପଡ଼ା ଚାପଡ଼ା କି ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ। ଟିକେ ନିଦ ଭାଙ୍ଗିଲେ ଆଲୋ ମାଳତୀ ଆଲୋ ଶୁକ୍ରୀ ଆଲୋ କାଳୀ କୁହାଟ ଦିଅନ୍ତି। ମଇଁଷି ଗୁଡ଼ାକ ମହାକୁଡ଼ କଥା ବୁଝନ୍ତି, ଦୂରରେ ଥିଲେ ପାଖକୁ ଆସନ୍ତି। ଓଲିଆ ମଇଁଷି ବେକରେ କାଠ ଘଣ୍ଟି ବନ୍ଧା ହୋଇଥାଏ, ଫାସ ଫନ୍ଦା ଡାଳୁଅ ବିଲରେ ପଡ଼ିଲେ ଧାଇଁ ଯାଇ ବାଡ଼େଇ ଆଣନ୍ତି। ବର୍ଷେ କ'ଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆସି ପଲରେ ପଶିଗଲା। ଦିନ ଆଠଟା ଭିତରେ ଅଢ଼େଇ ବଡ଼ିଆ ପଲଟାଏ ଏକାବେଳେ ପଟାରୁଠ। ମହାକୁଡ଼ଙ୍କର ତ ଅଣ୍ଟା ବସିଗଲାଣି, ଗାଲରେ ହାତ ଦେଇ ବସିଥାନ୍ତି। ମହାକୁଡ଼ାଣୀ ଆସି କହିଲେ, କିରେ ମହାକୁଡ଼, କେମିତି ବସି ଭାବୁଛୁ କିଆଁ, ଅଣ୍ଟା ବସିଗଲାଣି? ଓହୋ, ଏଇ ଲାଗି ଭାବନା, ଯାହା ହବାର ଥିଲା ହେଲା, ଆରେ ମୋ ଭାଇ ଗୋଠରୁ ବୃନ୍ଦାବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇଦେବି ବେପାର, ବର୍ଷ ଦିଟା ଭିତରେ ଯେ ପଲକୁ ସେ ପଲ ଗୋଟି ଗୋଟି କରି ଗଣିନେ। ମହାକୁଡ଼ କଣ କଲେ କି, ଠାକୁରାଣୀ ଦାଢ଼ ବାହୁଡ଼ା ପିଲାପିଚିକା ଯେ ଦୁଇ ଚାରି ଖଣ୍ଡ ଲାଙ୍ଗୁଡ଼ ଥିଲା, ବିକିବାକି ପକାଇ ଜମିଦାରର ଚାରି ପଲରେ ସେଠ ହେଲେ। ଏତେ ବଡ଼ ଚାକିରି ହେବାରୁ ମହାକୁଡ଼ାଣୀ ତ ବଡ଼ ଖୁସି, ଗାଁରେ ତାକୁ କେହି ସେଠାଣୀ ନ କହିଲେ ଭାରି କଳି କରେ, ମାଇକିନିଆ ହେଉ ମିଣିପ ହେଉ ବାଡ଼େଇବାକୁ ଥାଏଁ। ଶୀତଦିନିଆ ପୋଲିସ ସାହେବ ମକ୍ରାମପୁର ଫାଣ୍ଡି ତଦାରଖ କରିବାକୁ ଯାଇଥିଲେ। ଫାଣ୍ଡି ପାଖ ତୋଟାରେ ଡେରା ପଡ଼ିଥାଏ, ଡେରା ପାଖକୁ ଅଧକୋଷ ଦୂରରେ ପାଟ, ସରାଳି କାଜ ମାଣିକ ଯୋଡ଼ ଜଳଫିମ୍ପି ପାଣିହସ ଚକୁଆ ଦା ଭିକ୍ଷା ବଗ ଚଢ଼େଇ ଭର୍ତ୍ତି। ସାହେବଙ୍କର ନଜର ଯେମିତି ପଡ଼ିଲା ବନ୍ଧୁକ କାନ୍ଧରେ ପକାଇ ଶିକାରକୁ ବାହାରିଗଲେ। ପଛରେ ଚାରିଟା କନେଷ୍ଟବଳ, ଆଠ ଦଶ ଜଣ ଚୌକିଦାର ମୁଣ୍ଡରେ ଲାଲ କଳା ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡ଼େଇ ଚିତ୍ତେ ଚିତ୍ତେ ବାଉଁଶ ଢେଙ୍କ କାନ୍ଧରେ ପକାଇ ଧାଇଁଛନ୍ତି। ସାହେବ ପାଟକୂଳରେ ପହଞ୍ଚି ଯେମିତି ବନ୍ଧୁକଟା ଦୁମ୍ କରି ଆୱାଜ କଲେ, ହଜାର ହଜାର ଚଢ଼େଇ ତ କେଇ କଟର କରି ଆକାଶରେ ଉଡ଼ି ଚକର ଦେଇ ଘୁରି ବୁଲିଲେ। ବୋଧହୁଏ ସେମାନେ ତଳକୁ ଅନେଇ ବିଚାର କରୁଥିବେ, କାଳେ ଦେଖା ନାହିଁ ଶୁଣା ନାହିଁ ଆଜି ଏଇଟା କ'ଣ, ମ ଏ ତ ଧଳା ମଣିଷଟା ପରି ଦିଶୁଛି, ଏଇଟା କ'ଣ। ସେମାନେ ଆପଣା ଆପଣା ଭିତରେ କଥାଭାଷା ହେଉଥିଲେ, ସେଇଟାକୁ କହୁଛୁ ଆମେ କେଇ କଟର। ଯୋଡ଼ାଏ କାଜ ଦେହରେ ଛିଟା ବାଜି ଡେଣା ଓ ଗୋଡ଼ ଭାଙ୍ଗିଗଲା, ହେଲେ କ'ଣ ହେଲା, ଠାନ ପଡ଼ି ଖଣ୍ଡି ଉଡ଼ା ଦେଇ ପାଟ ମଝିରେ ଯାଇ ପଡ଼ିଲା। ଯାଉଛି କିଏ, ସାହେବ ତ ସମସ୍ତଙ୍କ ମୁହଁକୁ ଅନଉଛନ୍ତି, ଜଣା ଅଛି ପାଟ ମଝିଟା ତାଳେ ଗହିର, ମଣିଷ କିଆ କୁମ୍ଭୀର ଯୋଡ଼ାଏ ଥିବାର ବି ଶୁଣା ଅଛି। କନେଷ୍ଟବଳଙ୍କର ତ ଡ୍ରେସ୍ ଭିଜିଯିବ, ଚୌକିଆ ଗୁଡ଼ାକ ତ ଗାଉଁଲିଆ ପହଁରି ଜାଣନ୍ତି ନାହିଁ, ଅସଲ କଥା କାହାରି ମନକୁ ଭରସା ଖଟୁ ନାହିଁ ଯେ ଯିବ। ସାହେବ ନହେଲେ ଜରିମାନା କରିବ, ନହେଲେ ତ ଚାକିରି ଛଡ଼େଇ ଦେବ, ଜାଣିଶୁଣି ଗୋମୁହା କୁମ୍ଭୀରକୁ କୁମ୍ଭୀର ମୁହଁକୁ କିଏ ଯିବ। ସେତିକିବେଳେ କ'ଣ ହେଲା କି, ଆମମାନଙ୍କର ସେଠ ପଲ ତନଖି କରିବାକୁ ଯାଇ ସେଠି ପାରିଧି ଦେଖୁଥିଲେ, କୁହା ନାହିଁ କି ବୋଲା ନାହିଁ କ'ଣ ମନକୁ ଆସିଲା ହୁଡ଼ ହୁଡ଼ କରି ପାଣି ଭିତରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାହେବ ଆଗରେ ଥୋଇଦେଲେ, ସାହେବ ତ ମହାଖୁସି, ଗୋଡ଼ରୁ ମୁଣ୍ଡ ଯାଏ ତିନିଥର ଅନେଇଲେ। ପଞ୍ଚହତା ମର୍ଦ୍ଦ, ବାହୁଯୋଡ଼ାକ ଗୋଲ ଗୋଲ, ମୋଟା ମୋଟା ଦୁଇ ହାତର ରେକା ପାଇବ ନାହିଁ, ମୁଠୁଣି ଚଉଡ଼ା ଛାତି, ଚକା ମୁହଁ ଚଉଡ଼ା ନାକ, ଜଙ୍ଘ ଗୁଡ଼ାକ ସଳଖ ମୋଟା ଶାଳ ଗଜା ପରି। ସାହେବ ଭାରି ଖୁସି ହୋଇ ପଚାରିଲେ, ତୁମେ କ'ଣ ହୁଅ? ମଣିମା, ମୁଁ ଜମିଦାର ପଲର ସୁବଳ ସେଠ। ସାହେବ, ତୁମେ କନେଷ୍ଟବଳ ନୌକରୀ କରେଗା? ସେଠ ଟିକେ ଗୁମ୍ ମାରି କହିଲେ, ଦଣ୍ଡକ ବାଦ କହିଲେ, ମୁଁ ଘର ଆଡ଼ ନ ବୁଝିକିରି କହିପାରୁନାହିଁ। ସାହେବ ବୁଝିପାରିଲେ ନାହିଁ, ଜମାଦାର ମୁହଁକୁ ଚାହିଁଲେ, ଜମାଦାର ଇଂରେଜୀ ପଢୁଆ ବୋଲି ଚୌକିଦାର ମାନଙ୍କୁ ଜଣା, ଆମେମାନେ ଜାଣୁ ସେ ଫାଷ୍ଟ ବୁକ୍ ଖଣ୍ଡକ ବିଲକୁଲ ପଢ଼ିଥିଲେ, ଆଉ କାଗଜରେ ଇଂରେଜୀ ଦସ୍ତଖତ କରନ୍ତି। ସେ ମହାକୁଡ଼ କଥାର ଇଂରାଜୀରେ ସାହେବକୁ ବୁଝେଇଦେଲେ, ସାର୍ ଦିସ୍ ଗୋଆଲ ମହାକୁର ସେଡ୍ ହି ଆସ୍କ ହିଜ୍ ୱାଇଫ୍ ଇଫ୍ ହି ଟେଲ୍ ହି ୱିଲ୍ କନେଷ୍ଟବଲ। ସାହେବ ମନବଧ୍ୟରେ ଟିକିଏ ହସିଲେ, ଅସଲ କଥାଟା ବୁଝିବାକୁ ଦୁଇ ତିନି ମିନିଟ୍ ଡେରି ହେଲା। ପକେଟ୍ରୁ ନୋଟ୍ବୁକ୍ ବାହାର କରି ଲେଖିଲେ, ସୁବଲ ସିଂ ଇଜ୍ ଫିଟ୍ ଟୁ ବି ଏ କନେଷ୍ଟବଲ, ହି ସିମ୍ସ ଟୁ ବି ଏ କ୍ଲେଭର ମ୍ୟାନ୍, ହି ଇଜ୍ ଷ୍ଟାଉଟ୍ ଆଣ୍ଡ ଷ୍ଟ୍ରଙ୍ଗ ଆଣ୍ଡ ନୋଜ୍ ହାଉ ଟୁ ସୋ ରେସ୍ପେକ୍ଟ ଟୁ ଦ ଫେୟାର ସେକ୍ସ। ହୁକୁମ ଦେଲେ, ତୁମ କଲ୍ ଫଜର ଡେରା କା ପାସ୍ ହାଜର ହୋ ଯାଅ। ସୁବଲ ସିଂ ସାହେବଙ୍କର ଅର୍ଦ୍ଦଳୀ, ସାହେବ ତ ଭାରି ଶିକାର ପ୍ରିୟ, ଶିକାର ସରଞ୍ଜାମ ତାହା ଜିମା ଥାଏ, ସୁବଳ ସିଂ ନଥିଲେ ସାହେବ ଶିକାରକୁ ବାହାରି ପାରନ୍ତି ନାହିଁ। ସୁବଳ ଉପରେ ସାହେବଙ୍କର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁକରଣ କରିଥାନ୍ତି, ସେଥିରେ ତାର ଦରମା ମାସିକ ନଅ ଟଙ୍କା ଛାଡ଼ି ଉପରି ଦୁଇ ଚାରି ପଇସା ବି ବେଶ ଭଲ ରୋଜଗାର ହୁଏ। ହେଲେ ସବୁ ଦେବକୀ ହିସାବ କରିନିଏ, କେବେ କାଳେ ସିଂହର ଟଙ୍କେ ମସେ ବେଜାଏ ଖର୍ଚ୍ଚ ଧରା ପଡ଼ିଲେ ଦେବକୀ ଖପା ହୋଇ ଗାଳି ଦିଏ, କାଠ ଖିଆ ତୁ ତ ଟଙ୍କା ଏଇରକମ ଉଡ଼େଇ ଦେବୁ, ପରଘର ଗୋଲାମୀ କରୁଛୁ କିଆଁ। ଆଉ ଗୋଟିଏ କଥା, ମହାକୁଡ଼ ସିଂହ ହେଲାରୁ ଦେବକୀ ନାଁ ହେଲା ସିଙ୍ଗାଣୀ, ସେ ଆପେ ଗାଁ ଯାକ ଏହି ନାମଟା କହି ବୁଲିଲା। ସିଂହଙ୍କର ଦୁଇ ତିନି ବର୍ଷ ଚାକିରି ବାଦ ଥରେ ପୋଲିସ ସାହେବ ମେଜେଷ୍ଟର ସାହେବ ମିଶି ଡମ୍ପଡ଼ା ବଣକୁ ଶିକାର କରି ଯାଇଥିଲେ। ମେଜେଷ୍ଟର ସାହେବ ଗୋଟେ କେନ୍ଦୁଆକୁ ଯେମିତି ଗୁଳି କରିଛନ୍ତି ହେଲା ଅଣ୍ଟା ଗୁଳି, କେନ୍ଦୁଆଟା ଗୋଟେ ଝୁମ୍ପ ଡିଲଟା ଭିତରେ ପଶି ଗର୍ଜନ କରୁଥାଏ। ସାହେବ ସଙ୍ଗରେ ଶକଡ଼ା ବେଠିଆ ଯୋଡ଼ାଏ ହାତୀ, ଘାଉଲା କେନ୍ଦୁଆ ପାଖକୁ କିନ୍ତୁ ଯାଉଛି କିଏ? ଘାଉଲା ବାଘ ଧଇଲା ଜମ ଏକା କଥା। ପୁଲିସ ସାହେବ ସୁବଳ ମୁହଁକୁ ଚାହିଁଲେ। ସିଂହେ ଉଁ କି ଚୁଁ ନ କରି ପଶିଲେ ବଣରେ। ସିଂହେ ସେଇ ମଇ ସିମୁଣା ଠେଙ୍ଗା ଆଜି ଯାଏଁ ଛାଡ଼ି ନାହାନ୍ତି। ବାଘ ମୁଣ୍ଡରେ ଚାରି ପାହାର କଷିଦେଇ ଲାଞ୍ଜ ଧରି ଭିଡ଼ି ଭିଡ଼ି ଆଣି ମେଜେଷ୍ଟର ସାହେବଙ୍କ ଆଗରେ ଥୋଇଦେଲେ। ସାଙ୍ଗେ ସାଙ୍ଗେ ନଗଦ 20 ଟଙ୍କାର ବକ୍ସିସ୍ ଆଉ 15 ଟଙ୍କା ଦରମା ଜମାଦାରୀ। ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ। କାର୍ତ୍ତିକ ମାସିଆ ଛୁଟି ନେଇ ଘରକୁ ଆସିଛନ୍ତି, କାହୁଁ ଗୋଟାଏ କାଳ ଜ୍ୱର ମାଡ଼ି ଆସିଲା। ଜ୍ୱର ସାଙ୍ଗେ ସାଙ୍ଗେ ଶନିପାତ, ଦିନ 3ଟାରେ ଶେଷ। ଏଣେ ସିଂହାଣୀର ଦେହରେ ଯେମିତିକା ବଳ, ମନରେ ବି ସେମିତି ସାହସ। ଘୋର ବିପଦରେ ପଡ଼ି ହଟିବାର କୁହନ୍ତି। ସ୍ୱାମୀର ଶୁଦ୍ଧି କାର୍ଯ୍ୟ ସାରି ଆପଣା ବେଉସାରେ ଲାଗିଗଲେ। ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ, ବିଧାତା ଯେମନ୍ତ ଗୋଟାଏ ଚକରେ ଦୁଇ ଜଣଙ୍କୁ ଗଢ଼ିଛନ୍ତି। ତେବେ ସିଂହାଣୀ ଉଚ୍ଚାରେ ଅଧ ଚୌକେ ବେଶୀ ହେବେ, ନାହିଁ ତଳକୁ ଲୁଗା ପିନ୍ଧିଥିଲେ ପେଟଟି 6 ନୌତିଆ ଧାନ ଉଷା କଳା ହାଣ୍ଡିଟି ପରି ବାହାରି ପଡ଼ିଥାଏ। ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ଼ ଭଲ ପାଆନ୍ତି। ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢ଼ି ପକାଇଥିଲେ। ଶୁଦ୍ଧିବାସୀ ଦିନ ଫେରେ ହାତଗଣ୍ଠି ଠାରୁ କହୁଣୀ ଯାଏ 10 ପିସାର ପିତ୍ତଳ ବାହିବଟା ଦୁଇ ହାତରେ ଲଗେଇଦେଲେ। ନାକରେ ତୋଳାଏ ଓଜନର ସୁନାଗୁଣା ଚେପ୍ଟା ବିଶାଳ ନାକକୁ କାମୁଡ଼ି ଧରିଥାଏ। ବେକରେ 10-10 ଗଣ୍ଡା ଗୋଡ଼ଲଗା ଟଙ୍କାମାଳ ନାହିଁ ଯାଏ ଲମ୍ବି ଥାଏ। ଦୁଇ ହାତରେ ଦୁଇପୁଞ୍ଜା ଗେଣ୍ଡା ପରି ଛାପ ମୁଦି। ସିଂହାଣୀଙ୍କର ସାହସ ଉଣା ନୁହେଁ। ଗାଁ ମୁଣ୍ଡ ନିଛାଟିଆରେ ଘର ଛୁଆଟାକୁ ଧରି ଏକୁଟିଆ ପଡ଼ିଥାଏ। ସିଂହାଣୀ ହାତରେ ଢେର ଟଙ୍କା, ଏକଥା ଗାଁ ଲୋକେ ଜାଣନ୍ତି। ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧି କରି 3 ଜଣ ଚୋର ଘର ଭିତରେ ପଶିଲେ। ସିଙ୍ଗାଣୀ ଶୋଇଥିଲା, ତାକୁ ଯେମିତି ମାଡ଼ି ବସିଛନ୍ତି ସେ ତ ହାଉଳି ଖାଇ ହାତ ଯୋଡ଼ାକ ଛିଞ୍ଚାଡ଼ି ଦେଲା। ଚୋରଗୁଡ଼ାକ 4 ହାତ ଦୂରରେ ପଡ଼ିଲେ। ଯୋଡ଼ାଏ ଚୋର ତ ପଳେଇଲେ, ଗୋଟାକୁ ମାଡ଼ି ବସିଲା। ଗାଈ ପଘାରେ ଘର ମଝି ଖମ୍ବରେ ଭିଡ଼ି ବାନ୍ଧିଦେଲା। ସକାଳକୁ ଗାଁ ଲୋକେ ଦେଖି ଧାଇଁଲେ, ଏ ଚୋରଟା କିଏ ମଲାମଲା, ଇଏ ତ ଗାଁ ଚୌକିଆ ବାଉରୀ ଝପଟ ସିଂ। ସମସ୍ତେ ପରାମର୍ଶ କଲେ ଚୋରକୁ ଚାଲାଣ ଦେବେ। ସିଂହାଣୀ କହିଲା, ଆଚ୍ଛା ମୁଁ ଚାଲାଣ ଦେବି। 2 ଗାଲରେ କଷିଦେଲା 2 ଚାପୁଡ଼ା, ଉଆଉ ଫଡ଼ା ପରି ଗାଲ ଫୁଲିଗଲା। ଚୌକିଆ ପୁଅ 15 ଦିନ ଘରୁ ବାହାରି ନାହିଁ, ବିଛଣାରେ ପଡ଼ିଥିଲା। ସିଂହେ ବିଯୋଗ ବେଳକୁ ପୁଅ ଅନନ୍ତାର ହୋଇଥିଲା 4 ବର୍ଷ। ବସ ଟଳା ବେଳେ ପୁଅଟି ହେବାରୁ କୋଟି ନିଧି ପାଇଥିଲେ। ପୁଅଟିର ଆକାର ବାପା ମା ପରି, ସେହିପରି ଦେହର ବର୍ଣ୍ଣ। ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅକୁ ଘଡ଼ିଏ କୋଡ଼ରେ ବସାଇ ଗେଲ କରନ୍ତି। ଗେଲ କଲାବେଳେ ଗୀତ ଗାଉଥାନ୍ତି, ହାତୀ ଝୁଲୁଥାଏ ଲସର ପସର କିଆ କଣ୍ଡା ଖାଇବାକୁ, ଅନନ୍ତୁ ଝୁଲୁଛି ଲସର ପସର ମା ଦୁଧ ଖାଇବାକୁ, ଆକାଶେ ବୁଲୁଛି ଚନ୍ଦ୍ର ଉଦିଆରେ ସାଙ୍ଗରେ ବହୁତ ତରା, ଅନନ୍ତୁ ଝୁଲୁଛି ମା କୋଳେ ବସି ଦୁଧ ସେ ଖାଇବ ପରା, ବାପା ତ ଯାଇଛି ମଇଁଷି ଗୋଠକୁ ମା ତ ଦୁହିଁବ ଗାଈ, ରଜାଙ୍କ ଦୁଆରେ ପାଟ ହାତୀ ବନ୍ଧା ଅନନ୍ତୁ ଚଢ଼ିବ ଯାଇ। ଏହିପରି ଗେଲ କରି ପୁଅକୁ ବସି ଝୁଲାଉଥାନ୍ତି। ହାତୁଣୀ କୋଳରେ ହାତୀ ପିଲା ପରି ପିଲାଟି ଝୁଲିଲେ ବଡ଼ ମାନେ। ରୋଜ ବଡ଼ି ସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକେ ମାଖି ଦେଇ କାଠ ପାନିଆରେ ମୁଣ୍ଡ କୁଣ୍ଡାଇ ମୁଣ୍ଡରେ ଗୋଟିଏ ସାନ ଜଟ ବାନ୍ଧିଦିଏ। ଘଡ଼ିଏ ଯାଏ ପୁଅ ମୁହଁକୁ ଚାହେଁ, ତା ବାଦ ଆପେ ଜିଭ କାମୁଡ଼ି କୁହେ, ମା ଡାହାଣୀ ସୁନ୍ଦର ପୁଅକୁ ମୁଁ ଚାହିଁଛି। ତା ବାଦେ ତୁଳସୀ ମୂଳରୁ ଟିକେ ମାଟି ଆଣି ମୁଣ୍ଡରେ ଚିତା କରିଦିଏ, ଜଟ ଉପରେ ଟିକିଏ ଗୋବର ଲଗାଇଦିଏ, ତା ବାଦେ ପୁଅ ଉପରକୁ ଟିକେ ଛେପ ପକାଇଦିଏ। ଗାଁରେ କେତେ ରକମର ମାଇକିନିଆ ଅଛନ୍ତି, କାହାର ନଜର କେମିତି, ପୁଅକୁ ହାଇରା କରିଦେବେ। ଏହି ଲାଗି ପୁଅ ବେକରେ ଖଣ୍ଡେ ଘୁଷୁରୀ ଥମଣି, ଗୋଟାଏ ତମ୍ବା ଡେଉଁରିଆ, ଭିତରେ ମହାଦେବ ବେଲପତ୍ରୀ, 2 କଡ଼ା କାଣିକଉଡ଼ି, 4ଟା ରୂପା ଡେଉଁରିଆ ମୂଳମୁଟିକା ହାର କରି ପୁଅ ବେକରେ ଲଗାଇ ଦେଇଛି। 12 ଲୋକର ନଜର ହଟିଯିବ ବୋଲି ଆପଣା ଗୋଡ଼ରୁ ଟିକେ ଧୂଳି ନେଇ ପୁଅ ମୁଣ୍ଡରେ ଲଗାଇ ଦିଏ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଫକୀରମୋହନ ସେନାପତିଙ୍କ ଗଳ୍ପ ରାଣ୍ଡି ପୁଅ ଅନନ୍ତାର ପ୍ରଥମ ଭାଗ। ରହିଲୁ, ନମସ୍କାର।